ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ, ସ୍ପଷ୍ଟ କଲେ ଭାରତର ନିର୍ବାଚନ କମିଶନ। ଆତ୍ମନିର୍ଭର ଭାରତ ପାଇଁ ନବସୃଜନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହର୍ ଘର ତ୍ରିରଙ୍ଗା ଅଭିଯାନରେ 7 କୋଟିରୁ ଉର୍ଦ୍ଧ୍ୱ ସେଲ୍ଫି ଅପଲୋଡ ହୋଇଥିବା ସରକାରଙ୍କ ସୂଚନା। କଟକରେ ସେପ୍ଟେମ୍ବର 28 ତାରିଖରୁ ଆରମ୍ଭ ହେବ ଦୁର୍ଗାପୂଜା ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା। ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସ୍ୱଷ୍ଟୀକରଣ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି, ନିର୍ବାଚନ କମିଶନଙ୍କ ପାଇଁ କୌଣସି ପକ୍ଷ ବା ବିପକ୍ଷ ଦଳ ନାହାନ୍ତି। ଲୋକସଭା ନିର୍ବାଚନରେ 1 କୋଟିରୁ ଉର୍ଦ୍ଧ୍ୱ କର୍ମଚାରୀ, 10 ଲକ୍ଷରୁ ଅଧିକ ବୁଥ୍ ଏଜେଣ୍ଟ, 20 ଲକ୍ଷରୁ ଅଧିକ ପୁଲିଂ ଏଜେଣ୍ଟ ସାମିଲ ଥିଲେ। ଏତେ ସ୍ୱଚ୍ଛତା ଭିତରେ ଭୋଟ୍ ଚୋରି ଭଳି ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ କୁମାର କହିଛନ୍ତି। ଫଳାଫଳ ଘୋଷଣାର 45 ଦିନ ଭିତରେ କୌଣସି ଅଭିଯୋଗ ଥିଲେ କୋର୍ଟ ଯାଇପାରିବେ, ଏହାପରେ ଅଭିଯୋଗ କଲେ ଏହା ଗ୍ରହଣଯୋଗ୍ୟ ହେବ ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି।
ପିଛଲେ 2 ଦଶକୋଁ ସେ ଲଗଭଗ ସଭି ରାଜନୈତିକ ଦଲ ମତଦାତା ସୂଚି ମେ ତ୍ରୁଟିଓଁ କେ ସୁଧାର କେ ଲିଏ ମାଙ୍ଗ କରତେ ରହେ ହୈଁ ଔର ଇସି ମାଙ୍ଗ କୋ ପୁରା କରନେ କେ ଲିଏ ହି ଚୁନାବ ଆୟୋଗ ନେ ଗହନ ପୁନରୀକ୍ଷଣ ଅର୍ଥାତ୍ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ SIR की शुरुआत बिहार से की है। SIR की प्रक्रिया में सभी मतदाता, बूथ लेवल ऑफिसर्स और सभी राजनीतिक दलों द्वारा नामित 1.6 लाख BLAs ने मिलकर एक प्रारूप सूची तैयार की है।
ଆତ୍ମନିର୍ଭର ଭାରତ ପାଇଁ ନବସୃଜନକୁ ଆଗେଇ ନେବାକୁ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର 31ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜଳ ଭବିଷ୍ୟତର ଗଠନ ଲାଗି ସରକାର ଉଦ୍ଭାବକ ଓ ଗବେଷକଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜାତୀୟ ଶିକ୍ଷାନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି। ନବସୃଜନ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
कि हमारे देश में शिक्षकों की एक स्टैंडर्ड बने, उसकी एक एकीकृत यूनिटरी अप्रोच हो, इसीलिए NCT करके एक इंस्ट्रूमेंट बनाई गई, जिसको लगभग 20 साल के बाद 75 to 95 तक आते आते इसको एक स्टैच्यूटरी बॉडी में कन्वर्ट किया गया। जब 2008 में ये एक अलग माइलस्टोन NCT के व्यवस्था में जुड़ी। तो इस देश में शिक्षकों की भूमिका को वर्णन करना सूरज के बारे में वर्णन करना जैसे होगा।
ସହରାଞ୍ଚଳ ଶାସନ ଓ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜନସେବା ଅଧିକାର RTPS ଆଇନ ଉପରେ ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ଜନସେବା ଅଧିକାର ଆଇନ କେବଳ ସେବା ପ୍ରଦାନର ଏକ ଉପକରଣ ନୁହେଁ, ଏହା ଶାସନକୁ ପୁନଃ ପରିଭାଷିତ କରିବା ପାଇଁ ଏକ ପ୍ରତିପଦ୍ଧତା ବୋଲି କହିଛନ୍ତି। ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ, ଦକ୍ଷତା ଏବଂ ସ୍ୱଚ୍ଛତାକୁ ଅନ୍ତର୍ଭୁକ୍ତ କରି ଏଭଳି ସହର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ନାଗରିକମାନେ ଶାସନକୁ ଏକ ଅଧିକାର ଭାବରେ ଅନୁଭବ କରିବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆସନ୍ତାକାଲି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋର ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା ଡିପ୍ଲୋମା ପାଠ୍ୟକ୍ରମର ପୁସ୍ତିକାର ଓଡ଼ିଆ ଭାଷାରେ ଉନ୍ମୋଚନ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପୂର୍ବରୁ ଇଗ୍ନୋର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ଇଗ୍ନୋ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ୍ SPଙ୍କ ନେତୃତ୍ୱରେ ଚାଲିଥିବା ଅପରେସନ୍ ଗରୁଡ଼ ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଶାଦ୍ରବ୍ୟ ଚୋରଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏହି ଅଭିଯାନରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ପୁଲିସ୍ ସର୍ବାଧିକ 383 ଜାମିନବିହୀନ ପରୱାନା କାର୍ଯ୍ୟକାରୀ କରିଥିବା ବେଳେ ସମ୍ବଲପୁର ଜିଲ୍ଲା ପୁଲିସ୍ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି 3ଟି ମୋଟରସାଇକେଲ ଜବତ କରିବା ସହ 18 ଜଣଙ୍କୁ ଗିରଫ କରିଛି। କନ୍ଧମାଳ ଜିଲ୍ଲା ପୁଲିସ୍ 5 ଟନ୍ରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ 5 ଜଣଙ୍କୁ ଗିରଫ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। हर घर तिरंगा अभियान चतुर्थ संस्करण में देश में 7 कोटी ऊर्ध्व सेल्फी अपलोड करा सरकार पक्षर् परिमल और पानी जल विभाग और जलशक्ति और संस्कृति मंत्रालय मिलित हर घर स्वच्छता अभियान में 1,80,00,000 स्वच्छ ग्राम सामिल होते हर घर तिरंगा अभियान चलित मास 2 तारीख आरंभ हो 15 तारीख पर्यंत चली उभय सहरांचल और ग्रामांचल 9,00,000 ऊर्ध्व स्वेच्छासेवी यह अभियान में सामिल होते मुख्यमंत्री अभियोग शुणाणी आसंताकाली बंद रहिबो मुख्यमंत्री गुरुत्वपूर्ण कार्य रही भुवनेश्वर यूनिट 2 शुणाणी को बंद रखने साधारण प्रशासन और साधारण अभियोग विभाग पक्ष विज्ञप्ति जारी करा परवर्ती शुणाणी संपर्क में जनसाधारण को गणमाध्यम जरिया जनाई दिया मालकानगिरी आसंताकालीठारु मुख्यमंत्री वायु स्वास्थ्य सेवा आरंभ हेब 12 जन विशेषज्ञ डाक्तरी दल 4 दिन धरी रोगी सेवा जोगाई देबे कटक एसीबी मेडिकल कॉलेज और भुवनेश्वर कैपिटल हॉस्पिटल 12 जनिया विशेषज्ञ दल मालकानगिरी जिला मुख्य चिकित्सालय अत्याधुनिक चिकित्सा जोगाई देबे एने जिला स्वास्थ्य विभाग पक्षर व्यापक प्रस्तुति करा जायछि कटक्रे आसंता सेप्टेम्बर मास 28 तारीख दुर्गा पूजा आरंभ हेबो अक्टोबर मास 3 तारीख भसाणी अनुष्ठित हेबो एने कटक महानगर पूर्वांचल शांति कमिटी बैठक में निष्पत्ति होइछे पूजा पूर्वरु रास्ताघाट परिमल ड्रेन आलोकीकरण उपरे बैठक में गुरुत्व दिया जायथिला सेहिपरि प्रति पूजा मंडप रे डस्टबिन रखिबा को आलोचना होइछे पूजा समय रे अपराधिक कार्यकलाप रोकिबा पई कमिश्नरेट पुलिस पक्षरु व्यापक बंदोबस्त करा आलोचना करा जायछे भसाणी शोभायात्रा को निशामुक्त एवं डीजे मुक्त भसाणी करिबा उपरे गुरुत्वारोप करा जायथिला बरगढ़ जिला पई नुआखाई लग्न धार्य होइछे नवान्न लागी पई पंडित महासभा द्वारा लग्न धार्य होइछे आसंता 27 तारीख निशार्ध राति रे मां समलेश्वरी पाखरे नवान्न लागी हेबो 28 तारीख दिन सकाळ 10:23 रो 10:37 मध्यरे साधारण लोके नवान्न खाइबे बोली आम संवाददाता जणाइछन्ते मलकानगि जिला खैरपुट ब्लक आमलीबेड़ा गांव आदिम जनजाति झील चंपा रास्पेदा सर्वभारतीय योग्यता तथा प्रवेशिका परीक्षा नीट्रे कृतकार्य होती चंपा को विद्यालय गणशिक्षा मंत्री नित्यानंद गंड सफलता शुभेच्छा जन श्री गंड दृढ़ इच्छाशक्ति दक्षता और कठिन परिश्रम बल से सफलता हासिल कर दिदाई संप्रदायर प्रथम झील भाव से सफलता हासिल कर अनेकों प्रेरणा साजिंट पाणीपाग उत्तर आंध्रप्रदेश और दक्षिण ओडिशा उपकूल पश्चिम केन्द्रीय तथा तत्संलग्न उत्तर पश्चिम बंगोपसगर में एक लघुचाप क्षेत्र सृष्टि होइछि आसंता 24 घंटा मध्य पश्चिम उत्तर पश्चिम दिगरे गति अवपात में परिणत होवार संभावना रही आसंता मंगलवार सुधा अवपात दक्षिण ओडिशा उत्तर आंध्रप्रदेश उपकूल अतिक्रम करने आंचलिक पाणीपाग विज्ञान केन्द्र पक्षर् अनुमान लघुचापर प्रभाव में आसंता 24 घंटा मध्य 25 जिले में जुली खड़गड़ी सह वर्षा होबार संभावना थिबारु सतर्क सूचना जारी करा जायछि मुख्य संवाद पुणि थरे निर्वाचन कमिशन कौनसी दल पई पक्षपातिता करंती नहीं स्पष्ट कले भारतर निर्वाचन कमिशन आत्मनिर्भर भारत पई नवसृजन को प्रोत्साहित करबा आवश्यक कहिले केन्द्र शिक्षा मंत्री हर घर तिरंगा अभियान रे 7 कोटी ऊर्ध सेल्फी अपलोड होइथिबा सरकार को सूचना कटक रे सेप्टेम्बर 28 तारीख आरंभ हेबो दुर्गा पूजा एवं ओडिशा उपकूल रे सृष्ट लघुचाप आसंता 24 घंटा मध्य अवपात में परिणत होवा संभावना आंचलिक संवाद आज इतिकी।